ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ। ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ଏହାପରେ ଶୁଣିବା ସ୍ୱାସ୍ଥ୍ୟ ସୂଚନା।
ପ୍ରିୟ ବନ୍ଧୁଗଣ ନମସ୍କାର, ପୁଣି ଥରେ ମୁଁ ଆପଣଙ୍କୁ ଏହି ସ୍ୱାସ୍ଥ୍ୟ ବିଷୟ ସୂଚନାରେ ସ୍ୱାଗତ କରୁଅଛି। ଆସନ୍ତୁ ଆଜି ଏହି ପୋଲିଓର ସଂକ୍ରମଣ ବିଷୟରେ କିଛି ସୂଚନା ନେଇଯିବା। ପୋଲିଓ ଖାଦ୍ୟ ମାଧ୍ୟମରେ ବ୍ୟାପେ, ଏହା ଏକ ଡିଆଁ ରୋଗ। ରୋଗପ୍ରବଣ ଇଲାକାରେ ସର୍ବଦା ରୋଗ ଥାଏ, କିନ୍ତୁ ଗ୍ରୀଷ୍ମ ଋତୁରେ ଅଧିକ ସଂଖ୍ୟକ ରୋଗ ଦେଖାଯାଏ। ଗ୍ରୀଷ୍ମ ମଣ୍ଡଳୀୟ ଜାଗାରେ ଋତୁର ବିଶେଷ ପ୍ରଭାବ ପଡ଼େ ନାହିଁ। ମଳରେ ଥିବା ଭୂତାଣୁ ସଂକ୍ରମିତ ହୁଏ। ଭୂତାଣୁ ଦେହରେ ପ୍ରବେଶ କରିବା ପରଠାରୁ ଲକ୍ଷଣ ପ୍ରକାଶ ପାଇବା ପର୍ଯ୍ୟନ୍ତ ସମୟକୁ ଇନକ୍ୟୁବେସନ୍ ସମୟ କୁହାଯାଏ। ଭୂତାଣୁ ଅଣୁ ଅନେକ ସପ୍ତାହ ପର୍ଯ୍ୟନ୍ତ ମଳ ମାଧ୍ୟମରେ ନିଷ୍କାସିତ ହୁଏ। ପୋଲିଓ ରୋଗର 10 ଦିନ ପୂର୍ବରୁ ଓ 10 ଦିନ ପରେ ସଂକ୍ରମଣ ହୋଇପାରେ। ଲାଳ ଓ ମଳ ମାଧ୍ୟମରେ ଏହା ବିସ୍ତାରିତ ହୁଏ। ଯେପର୍ଯ୍ୟନ୍ତ ଭୂତାଣୁ ସେଠାରେ ବଞ୍ଚି ରହିଥାନ୍ତି, ସେ ପର୍ଯ୍ୟନ୍ତ ଏହାର ବିସ୍ତାରିତ ହେବାର ସକ୍ଷମତା ଥାଏ। ପ୍ରତିରୋଧ ଅକ୍ଷମତା, ପୋଷକ ଅଭାବ ଓ ଟନ୍ସିଲ୍ ଅପରେସନ୍ ପରେ ଗର୍ଭାବସ୍ଥାରେ ରୋଗ ବ୍ୟାପିବା ସମ୍ଭାବନା ଅଧିକ ରହେ। ଭୂତାଣୁ ପ୍ଲାସେଣ୍ଟା ଭିତରକୁ ଯାଇପାରେ, କିନ୍ତୁ ମା ପାଖରୁ ସଂକ୍ରମିତ ହୋଇପାରେ ନାହିଁ। ମା ଦେହରେ ଥିବା ଆଣ୍ଟିବଡି ପ୍ଲାସେଣ୍ଟା ଭିତରକୁ ଯାଇ ଗର୍ଭସ୍ଥ ଶିଶୁର ପ୍ରତିରୋଧ ଶକ୍ତି ବଢ଼ାଇଥାଏ। ପୋଲିଓ ଭୂତାଣୁ ଖାଦ୍ୟ ସହ ପାଟିରେ ପ୍ରବେଶ କରି ଗଳା ଓ ଅନ୍ତଃନଳୀରେ ଥିବା ଜୀବକୋଷମାନଙ୍କୁ ଆକ୍ରମଣ କରେ। ଏହି କୋଷମାନଙ୍କର କୋଷ ପରଦାରେ CD155 ନାମକ ରିସେପ୍ଟର ସାଥିରେ ଭୂତାଣୁ ଲାଗି ରହି ସଂଖ୍ୟା ବୃଦ୍ଧି କରନ୍ତି। ପାକ ଅନ୍ତଃନଳୀର 2 ସପ୍ତାହ ପର୍ଯ୍ୟନ୍ତ ବିଭକ୍ତ କଲାପରେ ଟନ୍ସିଲ୍କୁ ଯାଆନ୍ତି। ଲସିକା ଗ୍ରନ୍ଥିମାନଙ୍କର ବହୁଧା ବିଭକ୍ତ କରିବା ପରେ ଭୂତାଣୁ ରକ୍ତରେ ପ୍ରବେଶ କରନ୍ତି। ଲସିକା ନଳୀ ଓ ରକ୍ତରେ ଭୂତାଣୁ 17 ସପ୍ତାହ ପର୍ଯ୍ୟନ୍ତ ବଞ୍ଚିପାରନ୍ତି। ମାଂସପେଶୀ ଓ RI ତନ୍ତୁରେ ମଧ୍ୟ କିଛି ଭୂତାଣୁ ରହିପାରନ୍ତି। ଏହା କେନ୍ଦ୍ରୀୟ ସ୍ନାୟୁମଣ୍ଡଳୀରେ କ୍ୱଚିତ୍ ପ୍ରବେଶ କରନ୍ତି, ମେନିଞ୍ଜେସ୍କୁ ସଂକ୍ରମିତ କରନ୍ତି, କିନ୍ତୁ ପାରାଲିସିସ୍ ହୁଏ ନାହିଁ। ପାରାଲିସିସ୍ ସୃଷ୍ଟିକାରୀ ପୋଲିଓ। ସମୁଦାୟ ପୋଲିଓ ସଂକ୍ରମଣରେ ମାତ୍ର 1% ଭୂତାଣୁ ସ୍ନାୟୁକୁ ଆକ୍ରମଣ କରେ। ଏହା କେବଳ ମୋଟର ସ୍ନାୟୁକୁ ଆକ୍ରମଣ କରି ତା ଭିତରେ ବଂଶ ବିସ୍ତାର କରି ସ୍ନାୟୁକୁ ନଷ୍ଟ କରିଦିଏ। ଏହା ସ୍ନାୟୁ ପ୍ରଦାହ ମଧ୍ୟ ସୃଷ୍ଟି କରେ। କେଉଁ ସ୍ନାୟୁ ନଷ୍ଟ ହେବ ତାହାର କୌଣସି ସ୍ଥିରତା ନଥାଏ। ମେରୁଦଣ୍ଡର ସ୍ନାୟୁ, ବଲବାର ସ୍ନାୟୁ ଓ ବଲ୍ବୋସ୍ନାଇଲ୍ ସ୍ନାୟୁମାନଙ୍କୁ ଆକ୍ରମଣ କରେ। ବିଭିନ୍ନ ପରିମାଣରେ ସ୍ନାୟୁ ନଷ୍ଟ ହୁଏ ଓ ତାହା ଉପରେ ପାରାଲିସିସ୍ ନିର୍ଭର କରେ। ମସ୍ତିଷ୍କର ବିଭିନ୍ନ ଅଂଶ ଯଥା ରେଟିକୁଲାର ଫର୍ମେସନ୍, ଭେଷ୍ଟିବୁଲାର ନ୍ୟୁକ୍ଲିଆଇ, ସେରେବୁଲାର ନ୍ୟୁକ୍ଲିଆଇ ଇତ୍ୟାଦି ନଷ୍ଟ ହୁଏ। ପ୍ରଦାହ ଓ ସ୍ନାୟୁ ନଷ୍ଟ ହେବା ଯୋଗୁଁ ଗ୍ରେ ମ୍ୟାଟରର ରଙ୍ଗରୂପ ବଦଳିଯାଇ ନାଲିଚିଆ ଦେଖାଯାଏ ଓ ଫୁଲିଯାଏ। ହାଇପୋଥାଲାମସ୍ ଓ ଥାଲାମସ୍ ମଧ୍ୟ ନଷ୍ଟ ହୁଏ। ଏହି ପୋଲିଓରେ ପ୍ରଥମ ଅବସ୍ଥାରେ ଜ୍ୱର, ମୁଣ୍ଡବଥା, ବେକ ଓ ପିଠି ମାଂସପେଶୀ ଦୃଢ଼ ହୋଇଯାଏ। ଢୋକିବାକୁ କଷ୍ଟ ହୁଏ, ପେଶୀମାନଙ୍କର ଯନ୍ତ୍ରଣା ହୁଏ, ରିଫ୍ଲେକ୍ସ କମିଯାଏ ବା ମୋଟେ ହୁଏ, ବିରକ୍ତିଭାବ ହୁଏ, କୋଷ୍ଠକାଠିନ୍ୟ ହୁଏ, ପରିସ୍ରା କରିବା ବେଳେ କଷ୍ଟ ହୁଏ, ଛୁଇଁଲେ ମଧ୍ୟ କଷ୍ଟ ହୁଏ। ପାରାଲିସିସ୍ ସାଧାରଣତଃ 1-10 ଦିନ ମଧ୍ୟରେ ଆରମ୍ଭ ହୁଏ, 2-3 ଦିନ ଧରି ବଢ଼େ ଓ ଜ୍ୱର ଛାଡ଼ିଲା ବେଳକୁ ପାରାଲିସିସ୍ ପ୍ରକ୍ରିୟା ବନ୍ଦ ହୋଇଯାଏ। ପିଲାମାନଙ୍କଠାରେ ପାରାଲିସିସ୍ ବିହୀନ ମେନଜାଇଟିସ୍ ହୁଏ ଓ ମାତ୍ର 1000 ଜଣଙ୍କଠାରେ ପାରାଲିସିସ୍ ହୁଏ। ବୟସ୍କ ଲୋକଙ୍କ ମଧ୍ୟରୁ ପ୍ରତି 75 ଜଣଙ୍କ ମଧ୍ୟରୁ ଜଣେ ପାରାଲିସିସ୍ ଭୋଗେ। 5 ବର୍ଷ ମଧ୍ୟରେ ପିଲାଙ୍କର ଗୋଟିଏ ଗୋଡ଼ରେ ସାଧାରଣତଃ ପାରାଲିସିସ୍ ହୁଏ। ବଡ଼ମାନଙ୍କର ବିସ୍ତାରିତ ପାରାଲିସିସ୍ ହୁଏ। ଛାତି, ପେଟ ଓ 4 ଅବୟବରେ ପାରାଲିସିସ୍ ହୁଏ। ପୋଲିଓ ଭାଇରସ୍ ଟାଇପ୍ 1 ସର୍ବାଧିକ ଓ ଟାଇପ୍ 2 ସର୍ବନିମ୍ନ ପାରାଲିସିସ୍ ହୁଏ। ପ୍ରିୟ ଶ୍ରୋତାବୃନ୍ଦ, ମୁଁ ଆଶା କରୁଛି ଆଜିର ଏହି ବିଷୟ ଆପଣମାନଙ୍କ ନିମନ୍ତେ ବହୁତ ଭଲ ଏବଂ ଲାଭପ୍ରଦ ହୋଇଥିବ। ଆଉ ଆମର ଆଗାମୀ ଭାଗରେ ଆମେ ମେରୁଦଣ୍ଡୀୟ ପୋଲିଓ ବିଷୟରେ ଅଧିକ ଆଲୋଚନା କରିବା। ଈଶ୍ୱର ଆପଣ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।
ଆମେ ଆଶା କରୁଛୁ ଯେ ଏହି ସ୍ୱାସ୍ଥ୍ୟ ସୂଚନା ଆପଣମାନଙ୍କର ଦୈନିକ ଜୀବନରେ କିଛି ସାହାଯ୍ୟ କରୁଥିବ, ତାହେଲେ ବହୁତ ଉତ୍ତମ। ବର୍ତ୍ତମାନ ଚାଲନ୍ତୁ ଶୁଣିବା ଈଶ୍ୱରଙ୍କ ଭକ୍ତଙ୍କଠାରୁ ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ।
ନମସ୍କାର ପ୍ରିୟ ଶ୍ରୋତା, ସେହି ଆଦି ଅନନ୍ତ ପରାକ୍ରମୀ ପରମେଶ୍ୱର, ସର୍ବଶକ୍ତି ସର୍ବଜ୍ଞାନୀ, ପ୍ରେମର ସାଗର, ଦୟାମୟ ଅନ୍ତର୍ଯ୍ୟାମୀ ଅନୁଗ୍ରହ ପିତାଙ୍କ ମଧୁର ନାମରେ ମୁଁ ଆଉ ଥରେ ଏହି କାର୍ଯ୍ୟକ୍ରମରେ ଆପଣମାନଙ୍କୁ ସ୍ୱାଗତ କରୁଅଛି। ପ୍ରିୟ ଶ୍ରୋତା, ସେହି ଅନ୍ତର୍ଯ୍ୟାମୀ ପରମପିତା ଆପଣଙ୍କର ସହବର୍ତ୍ତୀ ରୁହନ୍ତୁ। ସେହି ଅନ୍ତର୍ଯ୍ୟାମୀ ପରମପିତା ଆପଣଙ୍କ ସମସ୍ତ ପ୍ରକାର ଦୁଃଖ, କଷ୍ଟ, ବାଧା, କ୍ଲେଶ ଓ ରୋଗରୁ ଦୂରରେ ରଖନ୍ତୁ, ଆଉ ଶତ୍ରୁ ସୟତାନ ହସ୍ତରୁ ଆପଣଙ୍କୁ ସୁରକ୍ଷାରେ ରଖନ୍ତୁ। ତାହାଙ୍କ ଶାନ୍ତି, ତାହାଙ୍କ ଆନନ୍ଦ ଓ ତାହାଙ୍କ ମଙ୍ଗଳମୟ ଜୀବନ ଆପଣଙ୍କୁ ପ୍ରଦାନ କରନ୍ତୁ। ତାହାଙ୍କ କରୁଣା ଆପଣଙ୍କ ଉପରେ ବର୍ତ୍ତୁ ଓ ତାହାଙ୍କ ଅସୀମ ପ୍ରେମ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଆମେ ଆଶା କରୁଅଛୁ ଯେ ଯେଉଁ ପ୍ରଭୁଙ୍କ ବାକ୍ୟ ଆପଣ ଶୁଣୁଅଛନ୍ତି, ସେହି ପ୍ରଭୁଙ୍କ ବାକ୍ୟ ଆପଣଙ୍କୁ ଏକ ଆଶିଷ ହୋଇଅଛି। ଆମେ ଆଶା କରୁଅଛୁ କି ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରୁଅଛନ୍ତି ଏହି ବାକ୍ୟ ଦ୍ୱାରା। ଚାଲନ୍ତୁ ଆଜି ଆମେ ଆଲୋଚନା କରିବା କ୍ଷମାଦାନର ପରିସର ବାହାରେ। ପ୍ରିୟ ଶ୍ରୋତା, ମନୁଷ୍ୟ ଯିଏକି ଏହି ପୃଥିବୀରେ ବାସ କରୁଅଛି, ପ୍ରତ୍ୟେକ ମୁହୂର୍ତ୍ତରେ ପାପ କାମ କରି ଚାଲି ଆସୁଅଛି। କଥାରେ, ବାର୍ତ୍ତାରେ, ଚାଲିଚଳନରେ ଆମେମାନେ ଅନ୍ୟମାନଙ୍କୁ ଘୃଣା କରିଥାଉ ବା ସେମାନଙ୍କୁ ବାଧିଲା ପରି କଥା କହିଥାଉ, ସେମାନଙ୍କ ବିପକ୍ଷରେ ଚାଲିଯାଇଥାଉ, ଆଉ ସେହି ସମୟରେ ଆମେମାନେ ଅନେକ ଥର ପାପ କରିଥାଉ, ଆଉ ସେମାନଙ୍କ ଠାରୁ କ୍ଷମା ପ୍ରାପ୍ତ ହେବାର ଯୋଗ୍ୟ ବେଳେ ବେଳେ ଆମେ ହରାଇଥାଉ। ଯେପରିକି ସଦାପ୍ରଭୁ ପରମେଶ୍ୱର ଇସ୍ରାଏଲ ସନ୍ତାନମାନଙ୍କୁ ସେହି କ୍ଷମାଦାନର ପରିଶେଷର ବାହାରେ ଯାହା ରହୁଥିଲା ତାହା ସେହି ସଦାପ୍ରଭୁ ସମ୍ଭବ କରିଥିଲେ। ଯେପରିକି ଲେବିୟ 16:32-34 ଯଦି ଆପଣମାନେ ପଢ଼ିବେ, ସେଠି ମୁଖ୍ୟ ବିଷୟରେ ପାଉଅଛୁ, ପ୍ରାୟଚିତ ବିଷୟରେ, ଯେଉଁ ଦିନରେ କି ମହାଯାଜକ ଏହି ମୁଖ୍ୟ କାର୍ଯ୍ୟ କରିଥିଲେ। ମହାଯାଜଙ୍କର ପ୍ରାଥମିକ କାର୍ଯ୍ୟ ହେଉଛି ପରମେଶ୍ୱର ଓ ମନୁଷ୍ୟ ଜାତି ମଧ୍ୟରେ ମଧ୍ୟସ୍ଥି କାର୍ଯ୍ୟ କରିବା। ଧର୍ମଧର୍ମ ସଂକ୍ରାନ୍ତରେ ସେ ପ୍ରଣାଳୀକୁ ସଞ୍ଚାଳନ କରିବା ବେଳେ ସେ ବଳିଦାନ ଓ ନୈବେଦ୍ୟ ବିଭିନ୍ନ ପ୍ରକାର କ୍ରିୟାକର୍ମ ସମ୍ପାଦନ କରିଥାନ୍ତି। ପଢ଼ନ୍ତୁ 8:3। ପ୍ରାୟଚିତ ଦିନରେ ସେ ବହୁତ କାର୍ଯ୍ୟ କରିଥାନ୍ତି। ସେ ସୟତନର ଛାଗକୁ ପ୍ରାନ୍ତର ମଧ୍ୟକୁ ନେବାର କାର୍ଯ୍ୟ ଛାଡ଼ିଦେଇ ସେ ପ୍ରାୟତ୍ପ ପ୍ରତ୍ୟେକ କ୍ରିୟାକର୍ମ କରିଥାଏ ଏବଂ ଛାଗକୁ ନେଇ ପ୍ରାନ୍ତରରେ ଛାଡ଼ି ଦେବା ପାଇଁ ସେ ଆଦେଶ ଦେଇଥାଏ। ପ୍ରାୟଚିତ ଦିନରେ ମହାଯାଜକଙ୍କୁ ଖ୍ରୀଷ୍ଟଙ୍କ ଜୀବନ ଉଦାହରଣ ବୋଲି କୁହାଯାଇଥାଏ। ଈଶ୍ୱରଙ୍କ ଲୋକମାନେ ଯେମିତି ମହାଯାଜଙ୍କ ଉପରେ ନଜର ରଖୁଥିଲେ, ଠିକ୍ ସେମିତି ଯୀଶୁ ଆମ ନଜରରେ କେନ୍ଦ୍ରରେ ଅଛନ୍ତି। ପାର୍ଥିବ ମନ୍ଦିରରେ ଯେମିତି ମହାଯାଜକ ସ୍ୱଚ୍ଛ କାର୍ଯ୍ୟ କରୁଥିଲେ, ଯୀଶୁ ମଧ୍ୟ ଠିକ୍ ସେମିତି ଆମ ନିମନ୍ତେ ସ୍ୱର୍ଗରେ କରୁଅଛନ୍ତି। ପଢ଼ନ୍ତୁ 8:44-1:9। ପ୍ରାୟଚିତ ଦିନରେ ଲୋକମାନେ ଭରସା ଯେମିତି ମହାଯାଜଙ୍କ ଉପରେ ଥିଲା, ଠିକ୍ ସେମିତି ଆମର ଭରସା କେବଳ ଖ୍ରୀଷ୍ଟଙ୍କଠାରେ ଥିବା ଉଚିତ। ଯେତେବେଳେ ବ୍ୟବସ୍ଥା ଲଙ୍ଘନ ଦୋଷର ଜଣେ ପାପୀ ମୃତ୍ୟୁଦଣ୍ଡରେ ଥାନ୍ତି, ସେତେବେଳେ ଖ୍ରୀଷ୍ଟଙ୍କ ରକ୍ତ ତାହାକୁ ମୁକ୍ତ କରିଥାଏ। ଏହାଦ୍ୱାରା ପାପୀର ପାପ ସମ୍ପୂର୍ଣ୍ଣ ଭାବେ ଲୋପନ ହୋଇ ଅନ୍ତିମ ପ୍ରାୟଚିତ ନିମନ୍ତେ ଧର୍ମଧାମରେ ଲିଖିତ ହୋଇ ରହିଥାଏ। ଅତଏବେ ପାପାର୍ଥିକ ବଳିର ରକ୍ତ ଯାହା ଖ୍ରୀଷ୍ଟଙ୍କ ରକ୍ତକୁ ବୁଝାଉଅଛି, ତାହାଦ୍ୱାରା ଅନୁତାପ୍ତ ପାପୀର ପାପ ଦୂର ହୋଇଥାଏ, କିନ୍ତୁ ଏହା ଅନ୍ତିମ ପ୍ରାୟଚିତ ଦିନ ପର୍ଯ୍ୟନ୍ତ ଧର୍ମଧାମରେ ରହିଥାଏ। ପଢ଼ନ୍ତୁ 16:16-20। ଲେବୀୟ 16:20 ଅନୁସାରେ ମହାଯାଜକ ମହାପବିତ୍ର ସ୍ଥାନକୁ ପ୍ରବେଶ କଲାପରେ ସେ ନିୟମ ପ୍ରକାରେ ଯାହା ଅଶୁଚି ହୋଇଥାଏ ତାହାକୁ ସେ ପରିଷ୍କୃତ କରନ୍ତି। ତାପରେ ସେ ସବୁ ପାପକୁ ସ୍ଥାନାନ୍ତର କରିଥାନ୍ତି। ଇସ୍ରାଏଲର ସବୁ ଆଜ୍ଞା ଲଙ୍ଘନ ଓ ପାପକୁ ଘେଣି ଜିଅନ୍ତା ଛାଗ ଉପରକୁ ସ୍ଥାନାନ୍ତର କଲାପରେ ସେହି ଛାଗକୁ ଦୂରେଇ ନେଇ ପ୍ରାନ୍ତର ମଧ୍ୟରେ ଛଡ଼ାଯାଏ। ଏହିଭଳି ଭାବରେ ଇସ୍ରାଏଲ ନୈତିକ ଅପରାଧ ସବୁ ଦୂର ହୋଇଥାଏ। ପ୍ରାୟଚିତ ଦିନରେ ଏହିଭଳି ଭାବରେ ଏକ ଅସାଧାରଣ କାର୍ଯ୍ୟ ହାସଲ କରାଯାଇଥାଏ। ନୈତିକ ପବିତ୍ରତା ଯାହା କ୍ଷମାଦାନର ପରିସର ବାହାରକୁ ଯାଇଥାଏ। ଏହି ଦିନରେ ନୂତନ କରି ରକ୍ଷମା କରିବାର ଆବଶ୍ୟକତା ନଥାଏ। ପରମେଶ୍ୱର ସେମାନଙ୍କ ପାପକୁ ପୂର୍ବରୁ କ୍ଷମା କରି ଦେଇଅଛନ୍ତି। ପ୍ରିୟଶ୍ରୋତା, ପାପକୁ ପରିତ୍ୟାଗ କରିବା ପାଇଁ ଈଶ୍ୱର ଦତ୍ତ ସମସ୍ତ ଶକ୍ତିରେ ଆମେ ଯେତେବେଳେ ସଂଘର୍ଷ କରୁଛୁ, ସେ ସମୟରେ ଆମେ କିପରି ପାପ ପରିତ୍ରାଣର ଏକମାତ୍ର ଭରସା ଭାବେ ଖ୍ରୀଷ୍ଟଙ୍କ ଉପରେ ଆଉଜି ପଡ଼ିବା ପାଇଁ ଶିକ୍ଷା କରିପାରିବା, ତାହା ବିଷୟରେ ଆମେ ନିଜକୁ ବା ନିଜ ମନରେ ଭାବିବା ଉଚିତ। ଯେହେତୁ ଯୀଶୁ ଖ୍ରୀଷ୍ଟ ଆମମାନଙ୍କ ପାଇଁ ଖୁସରେ ନିଜ ଜୀବନ ଦାନ ଦେଲେ, ଯେପରିକି ଆମ୍ଭେମାନେ ତାହାଙ୍କଠାରେ ବିଶ୍ୱାସ କରି ଅନନ୍ତ ଜୀବନ ପ୍ରାପ୍ତ ହୋଇପାରିବୁ, ତାହେଲେ ପ୍ରିୟ ଶ୍ରୋତା ଚାଲନ୍ତୁ ସେହି ସଦାପ୍ରଭୁ ପରମେଶ୍ୱରଙ୍କ ମଧୁର ନାମରେ ବିଶ୍ୱାସ କରି ତାହାଙ୍କ ମଧୁର ନାମରେ ଆମେ ପ୍ରାର୍ଥନା କରିବା। ହେ ଆମମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ଆଦି ଅନନ୍ତ ଦୟାମୟ ପରମେଶ୍ୱର, ତୁମ ସେହି ମଧୁର ନାମରେ କୋଟି କୋଟି ଜୁହାର। ତୁମେ ଏହି ପ୍ରଶଂସା ସମ୍ମାନ ଓ ଗୌରବର ଯୋଗ୍ୟ। ହେ ପରମ ପିତା, ବର୍ତ୍ତମାନ ଯେଉଁ ପ୍ରାୟଚିତ ବିଷୟରେ ଆମେ ଶିକ୍ଷା ଲାଭ କଲୁ, ବର୍ତ୍ତମାନ ଯେଉଁ ପ୍ରାୟଚିତ ବିଷୟରେ ଆମେ ଜାଣିଲୁ, ବର୍ତ୍ତମାନ ନିଜ ପାପ ଆମେ ସ୍ୱୀକାର କରୁଅଛୁ। ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର ଭାବରେ ଶୁଦ୍ଧ କରି ଧୋଇ ଦିଅନ୍ତୁ, ଯେପରିକି ଆମ୍ଭେମାନେ ବିନାଶ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୋଇପାରିବୁ, ସେହିପରି ଆମମାନଙ୍କୁ ଯୋଗ୍ୟ କର। ଆଉ ଶକ୍ତିରେ, ଜ୍ଞାନରେ ଓ ଆଶିଷରେ ଭରାଇ ଦିଅନ୍ତୁ। ପରିଶେଷ, ଯେବେ ତୁମ୍ଭେ ତୁମ ସେହି ସହସ୍ରଦୂତଙ୍କ ସହ ଏହି ପୃଥିବୀକୁ ଆସିବେ, ତୁମ ସାଧୁମାନଙ୍କୁ ସଂଗ୍ରହ କରିବା ନିମନ୍ତେ, ସେତେବେଳେ ଆମ୍ଭମାନଙ୍କୁ ସ୍ମରଣ କର ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁର ନାମରେ ଏହି ଛୋଟ ନିବେଦନ କରୁଅଛୁ। ଆମେ
ସାରୁଣର
প্রিয় শ্রোতা, আমি আশা করুছু যে আমার কার্যক্রম আপনার পছন্দ লাগুব। আপনার মতামত জনাই আমার এই ঠিকার যোগাযোগ করতু। আমার ঠিকা আডভেটেজ মিডিয়া সেটর এসডিএ মিশন কম্পাউন্ড সাি পার্ক পুণে 411037 মহারাষ্ট্র, বা খোলতু আমার ওয়েবসাইট ଯେକୌଣସି ଆଣ୍ଡ୍ରଏଡ୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବ୍ସାଇଟ୍ www.awr.org/ori ଏବଂ www.adventistmediacenterindia.org।